ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିହାରର ଜାମୁଇଠାରେ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶବ୍ୟାପୀ 150ତମ ଜୟନ୍ତୀ ବାର୍ଷିକ ସମାରୋହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। 6,600 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପଗୁଡ଼ିକର କଲେ ଶୁଭାରମ୍ଭ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନଙ୍କର ପ୍ରଚାର। ଝାଡ଼ଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା। ଏବଂ ଜୋହାନସବର୍ଗରେ ଆଜି ଅନୁଷ୍ଠିତ ହେବ ଭାରତ ଦକ୍ଷିଣ ଆଫ୍ରିକା 4-ଟିକିଆ T20 କ୍ରିକେଟ୍ ସିରିଜ୍ର 4ର୍ଥ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏନ୍ଡିଏ ସରକାରଙ୍କ ପ୍ରାଥମିକତା ହେଉଛି ଆଦିବାସୀ ସମୁଦାୟଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ବ୍ୟବସ୍ଥାକୁ ସୁଦୃଢ଼ କରିବା, ଯାହା ଆମେ କରିଥିବା ଯୋଜନାଗୁଡ଼ିକରେ ପରିଲକ୍ଷିତ ହେଉଛି। ସେ କହିଛନ୍ତି, ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା ଆଣି ଆଦିବାସୀ ସମୁଦାୟକୁ ମୁଖ୍ୟ ସ୍ରୋତରେ ସାମିଲ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ତାଙ୍କ ସରକାର ରକ୍ତଶିକୁଳି ରୋଗ ଦୂରୀକରଣ କରିବା, 701 ବିଦ୍ୟାଳୟ ଖୋଲିବା ସହ ଆଦିବାସୀ ଗବେଷଣା କେନ୍ଦ୍ର ଏବଂ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ଆନ୍ତରିକ ଭାବେ କାର୍ଯ୍ୟ କରୁଛି। ବିହାରର ଜାମୁଇଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ କାର୍ଯ୍ୟରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସମୁଦାୟକୁ ସମ୍ବୋଧିତ କରି ସେଠାରେ ଆଜି 6,600 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ତାଙ୍କ ସରକାର ଆଦିବାସୀମାନଙ୍କ ଐତିହ୍ୟ, ସାଂସ୍କୃତିକ ପରମ୍ପରା, ପାରମ୍ପରିକ ଏବଂ ପୁରାତନ ଔଷଧକୁ ସଂରକ୍ଷିତ କରିବା ପାଇଁ କାର୍ଯ୍ୟ କରୁଛି। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଗ୍ରହଣ କରିବାରେ ଲାଗିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପିଏମ୍ ଜନମନ ଏବଂ ଧରତୀ ଆବା ଜନଜାତୀୟ ଉତ୍କର୍ଷ ଗ୍ରାମ ଅଭିଯାନ ଲୋକାର୍ପଣ କରିବା ଫଳରେ ଆଦିବାସୀମାନେ ସିଧାସଳଖ ଉପକୃତ ହୋଇଛନ୍ତି। ଜନଜାତୀୟ ଉତ୍କର୍ଷ ଗ୍ରାମ ଅଭିଯାନ ଅଧୀନରେ ସେ 80,000 କୋଟି ଟଙ୍କାର ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ ଆଦିବାସୀ ଗ୍ରାମଗୁଡ଼ିକର ଉନ୍ନତିକରଣ ପାଇଁ ଘୋଷଣା କରିଛନ୍ତି। ଆଦିବାସୀମାନଙ୍କୁ ବିକାଶ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଦୂରଦୃଷ୍ଟି ସମ୍ପନ୍ନ ପରାମର୍ଶ ଏହି ପ୍ରକଳ୍ପଗୁଡ଼ିକୁ ଲୋକାର୍ପଣ କରିବାରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ବିର୍ସା ମୁଣ୍ଡା ଗୌରବ ଉପବନ ପ୍ରକଳ୍ପ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଦେଶରେ ଥିବା ଆଦିବାସୀମାନଙ୍କ ଗର୍ବ, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନ୍ୟାୟ ଦେବାରେ ପୂର୍ବ ସରକାରର ବିଫଳତାକୁ ପ୍ରଧାନମନ୍ତ୍ରୀ ନିନ୍ଦା କରିଛନ୍ତି। ବିହାରର ଜାମୁଇଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ବାର୍ଷିକୀ ସମାରୋହର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନାର୍ଥେ ଏକ ସ୍ମାରକ ମୁଦ୍ରା ଏବଂ ଡାକଟିକଟ ଉନ୍ମୋଚନ କରିଛନ୍ତି। ସେ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ପିଏମ୍ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ପିଏମ୍ ଜନମନ ଅଧୀନରେ ନିର୍ମାଣ ହୋଇଥିବା 11,000 ଗୃହକୁ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅବସରରେ ଆଦିବାସୀମାନଙ୍କୁ ହସ୍ତାନ୍ତର କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ବାନସେରା ପାର୍କଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ବାର୍ଷିକୀ ସମାରୋହ ପାଳନ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଛନ୍ତି। ଏ ଅବସରରେ ଶ୍ରୀ ଶାହା କହିଛନ୍ତି, 2021 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ସମାରୋହକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଥିଲେ। ଏହି ଦିନରେ ଭଗବାନ ବିର୍ସା ମୁଣ୍ଡା ଝାଡ଼ଖଣ୍ଡର ଏକ ଅତ୍ୟନ୍ତ କ୍ଷୁଦ୍ର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ବାର୍ଷିକୀ ସମାରୋହ ପାଳନ ଅବସରରେ ସରକାର ସରାଇକାଲେ ଖାନ୍ ଚୌକର ନାମକୁ ପରିବର୍ତ୍ତନ କରି ଭଗବାନ ବିର୍ସା ମୁଣ୍ଡା ଚୌକ ଭାବେ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡା ଜଣେ ମହାନାୟକ ଥିଲେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ସମସ୍ତ ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ଥାନେଠାରେ ଅନୁଷ୍ଠିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଛନ୍ତି, ବିଜେପି ପ୍ରତିରକ୍ଷା କ୍ଷେତ୍ରକୁ ସଶକ୍ତ କରିବା ସହିତ ଦେଶର ଆନ୍ତଃ ନିରାପତ୍ତାକୁ ସୁଦୃଢ଼ କରି ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ମୁକାବିଲା କରିଛି। ମହାରାଷ୍ଟ୍ରର ଉମରକ୍ଷେତ୍ରରେ ଅନୁଷ୍ଠିତ ଏକ ର୍ୟାଲିରେ ଯୋଗଦେଇ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦଳ ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ କରିଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ସକ୍ଷମ ହୋଇଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେ, ଶରଦ ପାୱାର ଏବଂ ସୁପ୍ରିୟ ସୁଲେଙ୍କ ବିରୋଧ ସତ୍ତ୍ୱେ ଶ୍ରୀ ମୋଦି ୱାକଫ ବୋର୍ଡ ଆଇନ ସଂଶୋଧନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଅସ୍ଥିଠାରେ ପ୍ରଚାର କରି କହିଛନ୍ତି, ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ସମ୍ଭିଧାନକୁ ବିଜେପି ପରିବର୍ତ୍ତନ କରିବ ବୋଲି କଂଗ୍ରେସ ମିଥ୍ୟା ପ୍ରଚାର କରିଛି। ସେହିପରି ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ୍ ସତାରା, ସାଙ୍ଗଲି ଏବଂ ପୁନେଠାରେ ପ୍ରଚାର ଅଭିଯାନ କରିଛନ୍ତି। ଅପରପକ୍ଷରେ ସାଙ୍ଗଲିଠାରେ ଏନ୍ସିପି ଏସ୍ପି ମୁଖ୍ୟ ଶରଦ ପାୱାର ଦାବି କରିଛନ୍ତି, ବିଜେପି ସମ୍ଭିଧାନକୁ ବଦଳାଇବାକୁ ଚେଷ୍ଟା କରୁଛି। ଶିବସେନା ଇବିଟି ମୁଖ୍ୟ ଉଦ୍ଧବ ଠାକରେ ଛତ୍ରପତି ସମ୍ଭାଜୀନଗରଠାରେ ପ୍ରଚାର କରି ଏନ୍ଡିଏ ଶାସକ ଦଳକୁ ସମାଲୋଚନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡରେ ଆସନ୍ତା 20 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ସରଗରମ ହୋଇଛି। ଏନ୍ଡିଏ ଓ ଇଣ୍ଡି ମେଣ୍ଟ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ଭୋଟରମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଧାନବାଦର ତୁଣ୍ଡିଠାରେ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଆଜି ଗୋଡ଼ାର ମହାଗାମ ଜନସମାବେଶରେ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାର କରିଛନ୍ତି। ଆର୍ଜେଡିର ବରିଷ୍ଠ ନେତା ତେଜସ୍ୱୀ ପ୍ରସାଦ ଯାଦବ, ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ, ହେମନ୍ତ ବିଶ୍ୱଶର୍ମା ଏବଂ ଚମ୍ପେଇ ସୋରେନ୍ ପ୍ରମୁଖ ରାଜ୍ୟର ବିଭିନ୍ନ ନିର୍ବାଚନୀ ର୍ୟାଲିଗୁଡ଼ିକରେ ପ୍ରଚାରରେ ସାମିଲ ହୋଇଛନ୍ତି। ଝାଡ଼ଖଣ୍ଡ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଭଗବାନ ବିର୍ସା ମୁଣ୍ଡା, ବୀର ସିଡୋ କାହ୍ନୁ, ଚାନ୍ଦ ଭୈରବ, ତିଲକା ମାନ୍ଝୀ ଏବଂ ନୀଳାମ୍ବର ପୀତାମ୍ବର ଭଳି ଅନେକ ମହାନ ବ୍ୟକ୍ତିତ୍ୱ ଝାଡ଼ଖଣ୍ଡ ମାଟିକୁ ଗର୍ବିତ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଝାଡ଼ଖଣ୍ଡର ସମୃଦ୍ଧ ପରମ୍ପରା, ପ୍ରକୃତି ସହିତ ଗଭୀର ସମ୍ପର୍କ ଏବଂ ସ୍ୱାଧୀନତା ସଂଗ୍ରାମରେ ଅମୂଲ୍ୟ ଅବଦାନ ଏହାର ଜୀବନ୍ତ ଆଦିବାସୀ ସମ୍ପ୍ରଦାୟକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଝାଡ଼ଖଣ୍ଡ ଭୂମି ଆଦିବାସୀ ସମାଜର ସଂଘର୍ଷ ଏବଂ ବଳିଦାନ ଦ୍ୱାରା ଉଦ୍ଭୁତ ହୋଇଛି। ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟର ସ୍କୃତିଚାରଣ କରିବା ଅବସରରେ ଆଜି ସମଗ୍ର ରାଜ୍ୟରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହାକୁ ମନେ ପକାଇ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରଣୀ ଓ ମହୋଦଧିରେ ଡଙ୍ଗା ଭସାଣ ପର୍ବ ଅନୁଷ୍ଠିତ ହୋଇଛି। ଓଡ଼ିଶାର କଟକଠାରେ ମଧ୍ୟ ଆଜିଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି। ଏହା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାକୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୋଇତ ବନ୍ଦାଣ ଏବଂ ବାଲିଯାତ୍ରା ଉତ୍ସବ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଓଡ଼ିଶାର ନୌ ପରମ୍ପରା ବହୁ ପ୍ରାଚୀନ। ଭାରତୀୟ ସାଂସ୍କୃତିକ ବୈଭବରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜରବାଇଜାନରେ ବାକୁଠାରେ ଅନୁଷ୍ଠିତ COP29 ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବାରମ୍ବାର ବିପର୍ଯ୍ୟୟ ଆଣୁଛି ବୋଲି ଭାରତ ଉଲ୍ଲେଖ କରିଛି। ଜଳବାୟୁ ଉପରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ସମଭାବାପନ୍ନ ବିକାଶଶୀଳ ଦେଶମାନେ ଯୋଗ ଦେଇ ଏହି ମତ ରଖିଛନ୍ତି। ପରିବେଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ନରେଶପାଲ ଗଙ୍ଗୱାର ଏହି ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି, ଚରମ ପାଣିପାଗ ପରିବର୍ତ୍ତନ ହେତୁ ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ଏହା ଉପରେ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 4 T20 କ୍ରିକେଟ୍ ସିରିଜ୍ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ। ଭାରତୀୟ ସମୟ ରାତି 8:30ରେ ଏହି ମ୍ୟାଚ୍ ଜୋହାନ୍ସବର୍ଗର ୱାଣ୍ଡର ଷ୍ଟାଡିୟମ୍ରେ ଆରମ୍ଭ ହେବ। ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 61 ରନ୍ରେ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ଦଳ ଭାରତକୁ 3 ୱିକେଟ୍ରେ ହରାଇଥିଲା। ତେବେ ତୃତୀୟ ମ୍ୟାଚ୍ରେ ଭାରତ 11 ରନ୍ରେ ବିଜୟୀ ହୋଇ 2-1ରେ ଏହି ସିରିଜ୍ ଅଗ୍ରଣୀ ରଖିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିହାରର ଜାମୁଇଠାରେ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶବ୍ୟାପୀ 150ତମ ଜୟନ୍ତୀ ବାର୍ଷିକ ସମାରୋହର ଶୁଭାରମ୍ଭ କଲେ ପ୍ରଧାନମନ୍ତୀ। 6,600 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପଗୁଡ଼ିକର କଲେ ଶୁଭାରମ୍ଭ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନଙ୍କର ପ୍ରଚାର। ଝାଡ଼ଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା। ଏବଂ ଜୋହାନ୍ସବର୍ଗରେ ଆଜି ଅନୁଷ୍ଠିତ ହେବ ଭାରତ ଦକ୍ଷିଣ ଆଫ୍ରିକା 4 T20 କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ୍। ସମ୍ବାଦ ଶେଷ ହେଲା। ନମସ୍କାର।